ாய நமோ நமஸ்தே சைத்தன்ய சந்திராய நமோ நமஸ்தே சைத்தன்ய சந்திராய சைத்தன்ய சந்திராம் மத்தமத்தகதிவாலதேவானுகார ஆச்சார்ய சேகர தாரே தேகி ரமகார ஆச்சார்ய சேகர தாரே தேகி ரமகார மதமத்த கத்தி வல தேவனுகார மதமத்த கத்தி வல தேவனுகார ஆச்சார்ய சேகர தாரே தேகி ரமகார ஆச்சார்ய சேகர தாரே தேகி ଅନୁବାଦ ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେତେବେଳେ ବଳଦେବଙ୍କ ରୂପରେ ଭାଗବିଷ୍ଟ ହୋଇ ମଦପାନ କରି ମହାଦାର ଭଳି ନୃତ୍ୟ କରୁଥିଲେ, ସେତେବେଳେ ଆଚାର୍ଯ୍ୟମାନଙ୍କର ମୁଖ୍ୟ ଶ୍ରୀ ଅଦ୍ୱୈତାଚାର୍ଯ୍ୟ ତାଙ୍କୁ ବଳରାମ ରୂପରେ ଦେଖିଥିଲେ। ଶ୍ଲୋକ 119 ଶ୍ଲୋକ ଏଥିରେ କ'ଣ ଯିବା କଥା ନାହିଁ, ତାପରେ ଶ୍ଲୋକ 119 ବନମାଳି ଆଚାର୍ଯ୍ୟ ଦେଖେ ସୁନାର ଲାଙ୍ଗଲ ସବେ ମିଳି ନୃତ୍ୟ କରେ ଆବେ ସେ ବି ଭଲ। ଅର୍ଥାତ୍ ବନମାଳି ଆଚାର୍ଯ୍ୟ ବଳରାମଙ୍କ ହସ୍ତରେ ସୁବର୍ଣ୍ଣ ଲାଙ୍ଗଲ ଦେଖିଥିଲେ ଏବଂ ସମସ୍ତ ଭକ୍ତ ଏକତ୍ରିତ ହୋଇ ଭାବ ବିବଳରେ ନୃତ୍ୟ କରିଥିଲେ, ଏତେ ମଧ୍ୟ କୌଣସି ଭାବତ ନାହିଁ। 120 ଶ୍ଲୋକ ଏଇ ମତ ନୃତ୍ୟ ହୋଇ ଲଜାରି ପ୍ରହର ସନ୍ଧ୍ୟାରେ ଗଙ୍ଗା ସ୍ନାନ କରି ସବେ ଗଲା ଘର। ଏହିପରି ଭାବରେ ସେମାନେ କ୍ରମାଗତ ଭାବେ 12 ଘଣ୍ଟା କାଳ ନୃତ୍ୟ କଲେ ଏବଂ ସନ୍ଧ୍ୟା ସମୟରେ ସମସ୍ତେ ଗଙ୍ଗାରେ ସ୍ନାନ କରି ନିଜ ନିଜ ଘରକୁ ଗଲେ। 121 କହୁଛି ନଗରିଆ ଲୋକେ ପ୍ରଭୁ ଯେବେ ଆଜ୍ଞା ଦେଲା ଘରେ ଘରେ ସଂକୀର୍ତ୍ତନ କରିତେ ଲାଗିଲା। ନବଦ୍ୱୀପର ସମସ୍ତ ନାଗରିକଙ୍କୁ ହରିକୃଷ୍ଣ ମନ୍ତ୍ର କୀର୍ତ୍ତନ କରିବାକୁ ମହାପ୍ରଭୁ ଆଦେଶ କଲେ ଏବଂ ପ୍ରତ୍ୟେକ ଘରେ ସେମାନେ ନିୟମିତ ଭାବେ ସଂକୀର୍ତ୍ତନ କରିବାକୁ ଲାଗିଲେ। ତାପରେ ସବୁ କହୁଛି ହରେ ନମ କୃଷ୍ଣ ଯାଦବାୟ ନମ ଗୋପାଳ ଗୋବିନ୍ଦ ରାମ ଶ୍ରୀ ମଧୁସୂଦନ। ହରିକୃଷ୍ଣ ମହାପ୍ରଭୁ ସହିତ ସମସ୍ତ ଭକ୍ତ ନିମ୍ନଯୁକ୍ତ ଲୋକପ୍ରିୟ ସଙ୍ଗୀତ ଗାନ କରିଥିଲେ, ହରେ ନମ କୃଷ୍ଣ ଯାଦବାୟ ନମ ଗୋପାଳ ଗୋବିନ୍ଦ ରାମ ଶ୍ରୀ ମଧୁସୂଦନ। ତାପରେ ସବୁ କହୁଛି ମୃଦଙ୍ଗ କରତାଳ ସଂକୀର୍ତ୍ତନ ମହାଧ୍ୱନି ହରିହରି ଧ୍ୱନି ବିନା ଅନ୍ୟ ନାହିଁ ସୋନି। ଯେତେବେଳେ ସଂକୀର୍ତ୍ତନ ଆନ୍ଦୋଳନ ଆରମ୍ଭ ହେଲା ସେତେବେଳେ ନବଦ୍ୱୀପର ଅଭିବାସୀଗଣ ହରିହରି ଶବ୍ଦ ବ୍ୟତୀତ ଅନ୍ୟ କିଛି ଶୁଣିପାରିଲେ ନାହିଁ, ହରିଧ୍ୱନି ସହ ମୃଦଙ୍ଗ ଏବଂ କରତାଳ ମଧ୍ୟ ବାଜୁଥିଲା। ଏସବୁ ଭାବରେ ପ୍ରବନ୍ଧ କହୁଛନ୍ତି ଯେ ଅନ୍ତରାଷ୍ଟ୍ରୀୟ କୃଷ୍ଣମାନଙ୍କ ସଂଘ ଏହାର ବିଶ୍ୱ କେନ୍ଦ୍ର ବର୍ତ୍ତମାନ ନବଦ୍ୱୀପ ମାୟାପୁରଠାରେ ପ୍ରତିଷ୍ଠା କରିଛି। ଏ କେନ୍ଦ୍ରର ପରିଚାଳକମାନେ ଦେଖିବା ଉଚିତ ଯେ ସେଠାରେ ଯେପରି 24 ଘଣ୍ଟା ହରିକୃଷ୍ଣ ମହାପ୍ରଭୁ ପବିତ୍ର ନାମକୀର୍ତ୍ତନ କରାଯାଏ ଏବଂ ତା ସ୍ୱାମୀଙ୍କୁ ହରେ ନମଃ କୃଷ୍ଣ ଯାଦବାୟ ନମଃ ସଙ୍ଗୀତ ଗାନ କରାଯାଏ, କାରଣ ଏହା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ଥିଲା। କିନ୍ତୁ ଏସବୁ ସଂକୀର୍ତ୍ତନ କରାଯିବା ପୂର୍ବରୁ ପଞ୍ଚତତ୍ତ୍ୱ ପବିତ୍ର ନାମକୀର୍ତ୍ତନ କରାଯିବା ଆବଶ୍ୟକ, ଯଥା ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବସାଦି ଗୌରଭକ୍ତବୃନ୍ଦ। ଏ ପଞ୍ଚତତ୍ତ୍ୱ ମହାମନ୍ତ୍ର ଏବଂ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ ଏହି ମହାମନ୍ତ୍ର ଏହିପରି ଅଟେ। ଏ 2 ମନ୍ତ୍ର କୀର୍ତ୍ତନ କରିବାରେ ଆମେ ଅଭ୍ୟସ୍ତ ହୋଇଗଲୁଣି, ବର୍ତ୍ତମାନ ଏହାପରେ ଆଉ ଯେଉଁଠି ଝାଡ଼ି ଯୋଗ କରାଯିବା ଉଚିତ ସେଗୁଡ଼ା ହେଲା ବିଶେଷ କରି ମାୟାପୁରରେ, ଯଥା ହରେ ନମ କୃଷ୍ଣ ଯାଦବାୟ ନମ ଗୋପାଳ ଗୋବିନ୍ଦ ରାମ ଶ୍ରୀମଧୁସୂଦନ। ଏହି 6 ର
કીર્તન વલ્લભાભાઈ ચાલ્યો આવતી એ ફરી શેઠાલે ભગવાન પવિત્ર નામ કીર્તન બચી દવા અને કોણ શબ્દ જંકાર એ સંગઠનો પાંતિ યાફળે ડૉક્ટર ઉક્ત કેન્દ્ર આધ્યાત્મિક દિગરુ પરિપૂર્ણ હેવ તેણુ હું એ શબ્દ અધ્યાયે મહાપ્રભુ જગવંશમાં ગયા સાંખ્ય પર વર્ણના કરાયેલી ભાવે ચેતન ભાગવતર રચિતા વૃંદાવન દાસ ઠાકુર મહાપ્રભુ લીળા વર્ણના કરી કિંતુ મહાપ્રભુ લીળારે સે ભાવે નિત્યાનંદ પ્રભુ આદેશ આસીગલા તેણુ મહાપ્રભુ અંતરલીળા વિસ્તાર ભાવે વર્ણના કરીપારે ના સંક્ષેપે વર્ણના કરી ગોટે હજી વ્યાસ આ ગોટે હજી સમાસ ବ୍ୟାସ କହିଲେ ବିସ୍ତାର ଭାବରେ ସମାସ କହିଲେ ସଂକ୍ଷେପରେ ସବୁ କଥାକୁ ବିସ୍ତାର କରିହେବ ତାକୁ ସଂକ୍ଷେପରେ କହିହେବ ତେଣୁ ଯେଉଁ କଥା ସବୁ ମହାପ୍ରଭୁଙ୍କର ଲୀଳା ସବୁ ବୃନ୍ଦାବନ ଦାସ ଠାକୁର ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ଏଠି କୃଷ୍ଣ କବିରାଜ ଗୋସ୍ୱାମୀ ଜୟଚନ୍ଦ୍ର ଗ୍ରାମରେ ତାକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି ଏବଂ ଯେଉଁ କଥା ଯେଉଁ ଲୀଳା ସବୁ ସଂକ୍ଷେପରେ ବର୍ଣ୍ଣନା କରିଥିଲେ ବୃନ୍ଦାବନ ଦାସ ଠାକୁର ତାକୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ତେଣୁ ଏହିଭଳି ଭାବରେ ବ୍ୟାସ ସମାସ ଦୁଇଟି ଶବ୍ଦ ରହିଛି ଗୋଟେ ସମାସେନ ସଂକ୍ଷେପରେ କୁହାଯାଉଛି ନହେଲେ ବ୍ୟାସେନ ବିସ୍ତାର ଭାବରେ କୁହାଯାଉଛି ଏଠି ଭଗବାନଙ୍କର ଯୌବନ ଲୀଳା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ତେଣୁ ଥରେ ଭଗବାନ ଚୈତନ୍ୟ ମହାପ୍ରଭୁ ଇତିଟାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ ଇନ୍ଦ୍ରାଣୀ ବ୍ୟାକୁଳ ଲୋକଂ ଦୃଢ଼ୟନ୍ତି ଯୁଗେ ଯୁଗେ ଯେତେବେଳେ ନୈନିସାରଣ୍ୟରେ ଶୁକ ଗୋସ୍ୱାମୀ ଆସି ପହଞ୍ଚିଲେ ସେଠି 88,000 ଋଷି ରହିଥିଲେ ସ୍ୱର୍ଣ୍ଣପାଦି ତାଙ୍କର ଥିଲେ ମୁଖ୍ୟ ସ୍ୱର୍ଣ୍ଣ ଋଷି ଥିଲେ ମୁଖ୍ୟ ତେଣୁ ସେ ତାଙ୍କୁ ଯେଉଁ 6 ପ୍ରଶ୍ନ ପଚାରିଥିଲେ ଯେଉଁ ମୁଖ୍ୟ ପ୍ରଶ୍ନ 6 ଯେଉଁ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ସମ୍ପୂର୍ଣ୍ଣ ଭାଗବତଙ୍କୁ କହିଛନ୍ତି ସେଥିରେ ଗୋଟିଏ ପ୍ରଶ୍ନ ଥିଲା ଅବତାର ବିଷୟରେ କାରଣ ଅବତାର ବିଷୟରେ ନ ଜାଣିଲେ ଆମେ ଜାଣିପାରିବା ନାହିଁ କିଏ ଭଗବାନ ବହୁତ ଲୋକ ଭଗବାନ କହିଲେ ଅନେକ ପ୍ରକାର ତାଙ୍କ ଧାରଣା ସବୁ ରହିଛି ତେଣୁ ଅବତାର ବିଷୟରେ ଜାଣିବା କଥା ଭଗବତ ଗୀତାନନ୍ଦ ଭଗବାନଙ୍କୁ ଅର୍ଜୁନ ସେ କଥା କହିଛନ୍ତି ପ୍ରଭୁ ଆପଣ ଯେଉଁ ବର୍ତ୍ତମାନ ଚାଲିଛନ୍ତି ଦଶମ ଅଧ୍ୟାୟରେ ଭଗବାନ ତାଙ୍କ ବିଭୂତି ବିଷୟରେ କହୁଛନ୍ତି ତେଣୁ ଏକାଦଶ ଅଧ୍ୟାୟରେ ଅର୍ଜୁନ କହିବେ ପ୍ରଭୁ ଯୋୟମ ଯୋଗ କ୍ରିୟାପ୍ରତ ସାମାନ୍ୟ ପରିଶୋଧନ ଏଇ ଯେଉଁ କଥା ସବୁ କହିଲେ ଯେଉଁ ଯୋଗ ବିଷୟରେ କହୁଛନ୍ତି ଏଇଟା ଦଶମ ଇଚ୍ଛାମି ଯେ ରୂପମ ଐଶ୍ୱରମ ଯୋଗମେଶ୍ୱରମ ସେସବୁ ମୁଁ ଦର୍ଶନ କରିବା ପାଇଁ ଚାହୁଁଛି ଭଗବାନଙ୍କ ବିଶ୍ୱରୂପ ସେ ପ୍ରାର୍ଥନା କରିଛନ୍ତି ତେଣୁ ବିଭିନ୍ନ ଅବତାରମାନଙ୍କ ବିଷୟରେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ସେ ବର୍ଣ୍ଣନା କରିଛନ୍ତି 22 ଅବତାର ବିଷୟରେ ବର୍ଣ୍ଣନା କରିଛନ୍ତି ତା ଦେହରୁ 19 ଏବଂ 20 ଅବତାର ହେଉଛନ୍ତି ଭଗବାନ ବଳରାମ ଏବଂ କୃଷ୍ଣ ଏହାକୁ 19 ଏବଂ 20 ଅବତାର ରୂପରେ ବର୍ଣ୍ଣନା କଲେ ସୁତ ଗୋସ୍ୱାମୀ ତେଣୁ ଲୋକମାନଙ୍କର ଧାରଣା ହେବ ଯେ କୃଷ୍ଣ ମଧ୍ୟ ଜଣେ ଅବତାର ବଳରାମ ମଧ୍ୟ ଜଣେ ଅବତାର ଏସବୁ ଗୋଟିଏ ଗୋଟିଏ ଅବତାର ସେଥିପାଇଁ ସୁତ ଗୋସ୍ୱାମୀ ଅନ୍ତିମରେ କହିଲେ ଯେ ଏତେ କାହାଣୀ କଳାପୁଂସ କୃଷ୍ଣ ଭଗବାନ ସ୍ୱୟଂ ଇନ୍ଦ୍ରାଣୀ ବ୍ୟାକରଣ ଲୋକଙ୍କୁ ଦୃଢ଼ୟନ୍ତି ଯୁଗେ ଯୁଗେ ଯଦିଓ ମୁଁ ସବୁ ଭଗବାନଙ୍କର ବିଭିନ୍ନ ଅବତାର ସେ ବର୍ଣ୍ଣନା କଲି ଭଗବାନଙ୍କ ବିସ୍ତାରକୁ ଅଂଶ କୁହାଯାଏ ଏବଂ ସେ ଅଂଶର ବିସ୍ତାରକୁ କଳା ବୋଲି କୁହାଯାଏ ତେଣୁ ଏତେ କାଂଶ କଳା କୁଂସ ଭଗବାନ କୁଂସ ସେ ହେଉଛନ୍ତି ପ୍ରକୃତିରେ ଉପଭୋଗକାରୀ ସେ ହେଉଛନ୍ତି ଶାଶ୍ୱତ ଭାବରେ ପୁରୁଷ ତେଣୁ ଏମାନେ ଯେଉଁ ମୁଁ ସବୁ କହିଲି ଏ ସ୍ୱର୍ଣ୍ଣକାଳୀ ସେମାନେ ଏମାନେ ସବୁ କିଏ ଭଗବାନଙ୍କର ଅଂଶ ବା କିଏ କଳା କିନ୍ତୁ କୃଷ୍ଣ ହେତୁ ଭଗବାନ ସ୍ୱୟଂ କୃଷ୍ଣ ହେଉଛନ୍ତି ମୂଳ ଭଗବାନ ସେ ସବୁବେଳେ ଆସନ୍ତି ନାହିଁ ଭଗବାନ ଆସନ୍ତି କେବେ ଆସନ୍ତି ବ୍ରହ୍ମାଙ୍କର ଗୋଟିଏ ଦିନରେ ସେ ଆସନ୍ତି, ଅବତାର ଗ୍ରହଣ କରନ୍ତି। ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି। ତେଣୁ ସେଇ 14 ଜଣ ମନୁଙ୍କ ଭିତରେ ଯେ ସପ୍ତ ମନୁ ପ୍ରତି ମନୁଙ୍କର ପୁଣି ଏକ ସ୍ତରୀ ଦିବ୍ୟ ଯୁଗ ରହିଛି। ତେଣୁ ସପ୍ତ ମନୁଙ୍କର 28ତମ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସନ୍ତି। ସବୁ ଦ୍ୱାପରେ ଭଗବାନ କୃଷ୍ଣ ଆସନ୍ତି ନାହିଁ। ତେଣୁ ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ କୃଷ୍ଣ ଏଇ ଲୀଳାସବୁ କରନ୍ତି। 125 ବର୍ଷ ବା 129 ବର୍ଷ ଏଇଭଳି ଭାବରେ ସେ ଲୀଳା କରନ୍ତି। ତେଣୁ ଯେଉଁ ଭଗବାନ ଯେଉଁ ଦ୍ୱାପର ଯୁଗରେ ଆସନ୍ତି ତା ପର ଯେଉଁ କଳି ରହିଛି ତାକୁ ଧନ୍ୟ କଳି ବୋଲି କୁହାଯାଏ। କାରଣ ସେହି କଳିରେ ଚୈତନ୍ୟ ମହାପ୍ରଭୁ ଆସନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁ ଯଦି ଆସନ୍ତି ଭଗବାନଙ୍କୁ ତ୍ରିଯୁଗ ବୋଲି କୁହାଯାଏ। କାହିଁକି ନା ଭଗବାନ ଯଦିଓ ସବୁ ଯୁଗରେ ଆସନ୍ତି ସମ୍ଭବାମୀ ଯୁଗେ ଯୁଗେ, କଳି ଯୁଗରେ ଯେତେବେଳେ ଆସନ୍ତି ସେତେବେଳେ ସେ ଲୀଳା ଅବତାର ପ୍ରକାଶ କରନ୍ତି ନାହିଁ, ନିଜକୁ ପ୍ରକାଶ କରନ୍ତି ନାହିଁ ସେ ଭଗବାନ ବୋଲି। କିନ୍ତୁ କୃଷ୍ଣବର୍ଣ୍ଣ ଦିଶା କୃଷ୍ଣ ସାଙ୍ଗ ପାଙ୍କାସ୍ତ୍ର ପାର୍ଶ୍ୱଦମ ଜଗେଇ ସଂକୀର୍ତ୍ତନ ପ୍ରାୟ ଜଗତି ହିଁ ଯେଉଁ ବେଦଶ ଏ କଳି ଯୁଗରେ ଭଗବାନଙ୍କର ଅବତାର ବିଷୟ ବର୍ଣ୍ଣନା କରାଯାଇଛି। ଭାଗବତ ଏକାଦଶ ପଞ୍ଚମାଧ୍ୟାୟ 32 ଶ୍ଳୋକରେ କଥା କୁହାଯାଇଛି। ଭଗବାନ କଳି ଯୁଗରେ ଆସନ୍ତି, କୃଷ୍ଣ ଆସନ୍ତି, ସେ ନିଜକୁ ପ୍ରକାଶ ନ କଲେ ମଧ୍ୟ ସେ କୃଷ୍ଣବର୍ଣ୍ଣ, ଅର୍ଥାତ୍ ତାଙ୍କର ଶରୀର ରଙ୍ଗ କୃଷ୍ଣବର୍ଣ୍ଣର 2 ଅର୍ଥ ରହିଛି। ଗୋଟେ ହେଉଛି ରୂପ ଆଉ ଗୋଟେ ହେଉଛି ଅକ୍ଷର ବର୍ଣ୍ଣ, ସ୍ୱରବର୍ଣ୍ଣ ବ୍ୟଞ୍ଜନବର୍ଣ୍ଣ ସବୁ ରହିଛି। ତେଣୁ ଏଠି ଯେଉଁ କୃଷ୍ଣବର୍ଣ୍ଣ କୁହାଯାଉଛି, କୃଷ୍ଣବର୍ଣ୍ଣ ଅର୍ଥ ହେଉଛି ଏ ଅକ୍ଷର କୃଷ୍ଣବର୍ଣ୍ଣ, କାରଣ ତାପରେ ପୁଣି ଆସିବ ସେ କଥା। କୃଷ୍ଣବର୍ଣ୍ଣ କଳି ଯୁଗରେ ଭଗବାନ ଯଦି କେମିତି ଆମେ ଜାଣିବା ନା, ସବୁବେଳେ ତାଙ୍କର ମୁଖରୁ ଉଚ୍ଚାରିତ ହେଉଛି କୃଷ୍ଣ 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 ବୋଲି ଉଚ୍ଚାରିତ ହେଉଥିବ କୃଷ୍ଣବର୍ଣ୍ଣ। ଏବଂ ତୁଷା ତୁଷା କହିଲେ ଶରୀର ରଙ୍ଗ, ଆସନ୍ତା 12 ତାରିଖ ଆସିବ ତାଙ୍କର ଆବିର୍ଭାବ ହୋଇଛି ଭଗବାନଙ୍କର ସେଇ ମହାପ୍ରଭୁଙ୍କର। 531 ବର୍ଷ ତଳେ 1986 ମସିହାରେ ଭଗବାନ ଆବିର୍ଭାବ ହୋଇଥିଲେ ନଦିଆ ନଗର ଭିତରେ। ସବୁବେଳେ ତାଙ୍କର ମୁଖରୁ ଯିବା ଉଚ୍ଚାରିତ ହେଉଥିଲା ଜୀବରୁ କୃଷ୍ଣ 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 ଏଇଭଳି ଭାବରେ କୃଷ୍ଣବର୍ଣ୍ଣ। ଏବଂ ତୁଷା କୃଷ୍ଣ, ତୁଷା କହିଲେ ଶରୀରର ରଙ୍ଗ କିଭଳି ଅକୃଷ୍ଣ, ଭଗବାନ 4 ବର୍ଣ୍ଣରେ ଆବିର୍ଭାବ ହୁଅନ୍ତି, ସତ୍ୟ ତ୍ରେତୟା ଦ୍ୱାପର ଏବଂ କଳି ଏହି 4 ଯୁଗରେ ଭଗବାନ 4 ବର୍ଣ୍ଣରେ ଆବିର୍ଭୂତ ହୁଅନ୍ତି, 4 ରଙ୍ଗ ଧାରଣ କରନ୍ତି। ବର୍ଗାଚାର୍ଯ୍ୟ ଯେତେବେଳେ ନନ୍ଦ ମହାରାଜଙ୍କୁ ଯାଇଥିଲେ ଭଗବାନ କୃଷ୍ଣଙ୍କର ନାମକରଣ କରୁଥିଲେ ସେତେବେଳେ ସେ କହିଥିଲେ କଥା, ଆସନ୍ ବର୍ଣ୍ଣା କହିଲେ ଋଣତନୁ ଯୁଗନ୍ତନୁ ଶୁକ୍ଳ ରକ୍ତ ସ୍ଥାପିତ ଇଦାନୀ କୃଷ୍ଣ ତାଙ୍କଟା। ଭଗବାନ ସତ୍ୟଯୁଗରେ ଶୁକ୍ଳବର୍ଣ୍ଣ ଧାରଣ କରନ୍ତି, ତ୍ରେତାୟୁଗରେ ରକ୍ତବର୍ଣ୍ଣ ଧାରଣ କରନ୍ତି, ଦ୍ୱାପର ଯୁଗରେ ଇଦାନୀ କୃଷ୍ଣତାଙ୍କଟା କୃଷ୍ଣବର୍ଣ୍ଣ ଧାରଣ କରନ୍ତି ବା ଶ୍ୟାମବର୍ଣ୍ଣ ଧାରଣ କରନ୍ତି। କିନ୍ତୁ କଳିଯୁଗରେ ପୀତବର୍ଣ୍ଣ ବା ଗୌରବର୍ଣ୍ଣ, ଯେମିତି ଗୌରାଙ୍ଗ ମହାପ୍ରଭୁ। ଏଇଥିରୁ ସାଧୁ ଶାସ୍ତ୍ର ଗୁରୁ ଅନୁସାରେ ଆମେ ଜାଣିବା ଭଗବାନଙ୍କର ଅବତାର ବିଷୟରେ। ତେଣୁ ଯଦିଓ ଭଗବାନ କଳିଯୁଗରେ ଆସନ୍ତି କିନ୍ତୁ ସେ ନିଜକୁ ପ୍ରକାଶ କରନ୍ତି ନାହିଁ, ସେଥିପାଇଁ ଭଗବାନଙ୍କୁ ତ୍ରିଯୁଗ ବୋଲି କୁହାଯାଏ, ଚତୁର୍ଯୁଗ ବୋଲି କୁହାଯାଏ ନାହିଁ। କାହିଁକି ନା ତ୍ରିଯୁଗ ଅର୍ଥ କଳିଯୁଗରେ ଯେତେବେଳେ ଭଗବାନ ଆସନ୍ତି ସେ ନିଜକୁ ଗୋପନ ରଖନ୍ତି। ପ୍ରହ୍ଲାଦ ମହାରାଜ 7ସ୍କନ୍ଧ 9 ଅଧ୍ୟାୟରେ ଯେଉଁ ଭଗବାନଙ୍କୁ ସ୍ତୁତି କରୁଛନ୍ତି ସେଥିରେ ସେ କଥା କହିଛନ୍ତି, ଏତାନ୍ ରୋଷି ଦେବ ଦଶାବତାରେ ଲୋକାନ୍ ଭାବସି ଜଗତ୍ପ୍ରତିପାନ ଧର୍ମାନ୍ ମହାପୁରୁଷ ପାଶ ଯୁଗାନୁଭୂତ୍ୟା ଛନ୍ନ କଳୁ ଯତ୍ ଅବଗତ ତ୍ରିଯୁଗୋତ ସଦ୍ୱମ କଳିଯୁଗରେ ସେ ଛନ୍ନ ଅବତାର ଗ୍ରହଣ କରନ୍ତି। ଭଗବାନ ବିଭିନ୍ନ ଲୀଳା କରନ୍ତି, ବିଭିନ୍ନ ଯୁଗରେ ଆସନ୍ତି, ବିଭିନ୍ନ ଅବତାର ଗ୍ରହଣ କରନ୍ତି। ଇଥାନ୍ ଭୃ କେତେବେଳେ ମନୁଷ୍ୟ ସମାଜରେ ଆସନ୍ତି, କେତେବେଳେ ପଶୁ ସମାଜରେ ଆସନ୍ତି, ଇଥାନ୍ ଭୃ ତୀର୍ଥ ଋଷି କେତେବେଳେ ଋଷି ସମାଜରେ ଆସନ୍ତି, କେତେବେଳେ ଜଳ ଜୀବ ହିସାବରେ ଆସନ୍ତି, ଝସ ଅବତାର ଗ୍ରହଣ କରନ୍ତି, ସେ ଆସନ୍ତି କ'ଣ ପାଇଁ ଆସନ୍ତି ନା, ଏଇଥାନ୍ କୃଷି ଦେବ ଦଶାବତାରୀ ଲୋକାନ୍ ବିବାହ ବୟସୀ ହଂସୀ ଜଗତ ପ୍ରତିଭା, ଲୋକମାନଙ୍କୁ ତ୍ରାଣ ପରିତ୍ରାଣ କରନ୍ତି, ରକ୍ଷା କରନ୍ତି, ସୃଷ୍ଟି କରନ୍ତି ଏବଂ ଧ୍ୱଂସ କରନ୍ତି, ଏସବୁ କରନ୍ତି ଲୋକାନ୍ ବିବାହ ବୟସୀ ହଂସୀ, କେଉଁମାନଙ୍କୁ ହଂସୀ କେଉଁମାନେ ହତ୍ୟା କରନ୍ତି ନା, ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ଏଇଭଳି ଭାବରେ ଭଗବାନ ପାଳନ କରନ୍ତି। ଧର୍ମ ମହାପୁରୁଷ ପାଶି ଯୁଗାନୁଭୂତ୍ୟ, ଭଗବାନ ସେ ମହାପୁରୁଷ ସେ ଭଗବାନ ଧର୍ମକୁ ସ୍ଥାପନ କରନ୍ତି ଏବଂ ଯୁଗ ଅନୁଭୂତ ପ୍ରତି ଯୁଗ ଅନୁସାରେ ସେ ଲୀଳା କରନ୍ତି, କିନ୍ତୁ କଳିଯୁଗରେ ଯେଉଁ ଲୀଳା କରନ୍ତି ଛନ୍ନ କଳୁ, କଳିଯୁଗରେ ସେ ଛନ୍ନ ଅବତାର ଆସନ୍ତି, ସେ ଭଗବାନ ବ୍ୟକ୍ତି ଯୁଗ ଘୋଷଣା କରନ୍ତି ନାହିଁ, ଭକ୍ତ ଅବତାର ଆସନ୍ତି, ହାତ ଟେକିକି ଭଗବାନ ପ୍ରାର୍ଥନା କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। କଳିଯୁଗରେ ଯେଉଁ ଯୁଗ ଧର୍ମ ଏ ମହାମନ୍ତ୍ର ଏଇଟାକୁ ସେ ସ୍ଥାପନ କରନ୍ତି, ପ୍ରଚାର କରନ୍ତି। ଏଇ ଯୁଗର ମହାମନ୍ତ୍ର କଳିଯୁଗରେ ଯେଉଁ ମହାମନ୍ତ୍ର ହେଉଛି ଏଇ ଯେଉଁ ହରିକୃଷ୍ଣ ମହାମନ୍ତ୍ର, ଏଇଟା ଶାସ୍ତ୍ରରେ ଥିଲେ ସେ ମନକୁ କହିକି କେଉଁ ମନକୁ କହିନାହାନ୍ତି, ଶାସ୍ତ୍ରକୁ ବ୍ୟବହାର କରିଛନ୍ତି କିନ୍ତୁ ଲୋକମାନେ ଜାଣିପାରିବେ ନାହିଁ, ସେଥିପାଇଁ ସଂକୀର୍ତ୍ତନଙ୍କ ପିତୃ ବୋଲି କୁହାଯାଉଛି। ଚୈତନ୍ୟ ମହାପ୍ରଭୁ ଏବଂ ନିତ୍ୟାନନ୍ଦ ପ୍ରଭୁ ଏମାନେ ହେଉଛନ୍ତି ସଂକୀର୍ତ୍ତନର ପିତା। ସଂକୀର୍ତ୍ତନ ଆରମ୍ଭ କଲେ କଳିଯୁଗର ଯୁଗଧର୍ମ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ, ସଂକୀର୍ତ୍ତନଙ୍କ ପିତୃ ବୋଲି କୁହାଯାଉଛି। ତେଣୁ କଳିଯୁଗରେ ଭଗବାନ ଯେଉଁ ଆସନ୍ତି ସେ ନିଜକୁ ପ୍ରକାଶ କରନ୍ତି ନାହିଁ, ଛନ୍ନ ଅବତାର ଭକ୍ତ ଅବତାର ଆସନ୍ତି। ଭଗବତ ଗୀତାରେ ଯେଉଁ ଭଗବାନ ଜ୍ଞାନ ଦେଲେ, ଭାଗବତମରେ ଭଗବତ ଗୀତାରେ ଅର୍ଜୁନଙ୍କୁ ଜ୍ଞାନ ପ୍ରଦାନ କଲେ, ଭାଗବତମରେ ଉଦ୍ଧବଙ୍କୁ ଜ୍ଞାନ ପ୍ରଦାନ କଲେ, ସେ କେବଳ ଥିଓରିଟିକାଲ ରହିଗଲା, ଲୋକମାନେ ବୁଝିପାରିଲେ ନାହିଁ। ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ସବୁ ଧର୍ମ ତ୍ୟାଗ କରିବା ପାଇଁ ଭଗବାନ କହିଲେ, ସର୍ବଧର୍ମ କାହିଁକି ଆମେ ତ୍ୟାଗ କରିବା, ଏଇଭଳି ଭାବରେ ଅନେକ ଲୋକଙ୍କର ଅନେକ ସନ୍ଦେହ ଆସିଲା। ତେଣୁ ଭଗବାନ ଯେତେବେଳେ ଚାଲିଯାଉଛନ୍ତି, ତାଙ୍କର 5000 ବର୍ଷ ତଳେ ଲୀଳାସର କରିଥିଲେ, ଲୀଳାସରଣ ପରେ ଯେତେବେଳେ ଚାଲିଯାଉଛନ୍ତି, ତାଙ୍କର ଗୋଲକ ଧାମରେ ବସି ଚିନ୍ତା କରୁଛନ୍ତି ଯେ ମୁଁ ଯେଉଁ କଥା କହିଲି କେତେଜଣ ଲୋକ ବୁଝିବେ, ବର୍ତ୍ତମାନ ମଧ୍ୟ ମହାପ୍ରଭୁ ଆସିକି ମଧ୍ୟ କେତେଜଣ ବୁଝୁଛନ୍ତି ଭଗବତ ଗୀତା, ହଜାର ହଜାରରେ ଏଡ଼ିସନ୍ ରହିଛି, କେଉଁଠି ଭଗବତ ଗୀତାକୁ ବ୍ୟାନ୍ କରାଯାଉଛି, ପ୍ରଭୁପାଦ ଭଗବତ ଗୀତା କାହିଁ ଲେଖିଲେ, କାହିଁକି ମହାମନ୍ତ୍ର ଲେଖିଛନ୍ତି ସବୁବେଳେ ସେଥିରେ, ହରେ କୃଷ୍ଣ ମହାମନ୍ତ୍ର କାହିଁ ଲେଖିଛନ୍ତି, ଏଇଟା ବ୍ୟାନ୍ କର, ସାଇବେରିଆର ତାଙ୍କର ହାଇକୋର୍ଟରେ ସେଇଟା ତାଙ୍କର ବ୍ୟାନ୍ କରିବା ପାଇଁ ଚାଲିଥିଲା, ଉଦ୍ୟମ ଚାଲିଥିଲା, କେତେଜଣ ଲୋକ ବୁଝୁଛନ୍ତି। ଜୟ ଶ୍ରୀ କୃଷ୍ଣ ରାମ ଶ୍ରୀ ଜଗନ୍ନାଥ ରାମାୟଣୀ। ତେଣୁ ମହାପ୍ରଭୁ ଆସୁଛନ୍ତି, କଳିର ପ୍ରଥମ ସନ୍ଧ୍ୟାରେ ଆସୁଛନ୍ତି, ମହାପ୍ରଭୁ ଆସୁଛନ୍ତି। ତେଣୁ ସିଏ ହେଉଛନ୍ତି ଭଗବାନ, ସେ ନିଜକୁ ପ୍ରକାଶ କରନ୍ତି ନାହିଁ। ଆଜିକାଲି ଦେଖନ୍ତୁ ନିଜକୁ ଭଗବାନ କେତେ ଲୋକ କହିଲେଣି, ଭଗବାନ କହିକି ଯାଇକି ଜେଲରେ ରହୁଛନ୍ତି, ଏଭଳି ଭଗବାନ ନିଜକୁ ପ୍ରକାଶ କରୁଛନ୍ତି, ନିଜେ ଏଇଭଳି ଭାବରେ ଘୋଷଣା କରୁଛନ୍ତି ଭଗବାନ ବୋଲି। କିନ୍ତୁ ସ୍ୱୟଂ ଭଗବାନ ଯେତେବେଳେ ଆସୁଛନ୍ତି, ତାଙ୍କୁ ଯଦି କିଏ କହିବେ ପ୍ରଭୁ ଆପଣ ହିଁ ଭଗବାନ, ଆପଣ ସେଇ କୃଷ୍ଣ, ସେତେବେଳେ ସେ କାନକୁ ବୁଝି ଦିଅନ୍ତି, ବିଷ୍ଣୁ ବିଷ୍ଣୁ କହି କାନକୁ ବୁଝି ଦିଅନ୍ତି। ତେଣୁ ସେଇ ଭଗବାନ ଯଦିଓ ସେ ନିଜକୁ ଆତ୍ମଗୋପନ କରନ୍ତି, କିନ୍ତୁ ଭକ୍ତ ପାଖରେ ସେ ନିଜକୁ ଗୋପନ ରଖିପାରନ୍ତି ନାହିଁ, ଭକ୍ତ ଯିଏ ସେ ଭଗବାନଙ୍କୁ ଜାଣିପାରିବେ, କାରଣ ଭକ୍ତି ଆମକୁ ଏତେ ଗ୍ରାହ୍ୟ, କେବଳ ଭକ୍ତି ମାଧ୍ୟମରେ ହିଁ ଜଣେ ଭଗବାନଙ୍କୁ ଜାଣିପାରିବ। ଭାଗବତ 114 ଅଧ୍ୟାୟରେ ଭଗବାନ ଉଦ୍ଧବ କହୁଛନ୍ତି, ଉଦ୍ଧବ ନ ସାଧିମାନ ଯୋଗ ନ ସାଂକ୍ଷମ ଧର୍ମ ଉଦ୍ଧବ ନ ଶ୍ରଦ୍ଧା ତମସ୍ତ୍ୟାଗ ଯଥା ଭକ୍ତି ମୋମ ଜିତା। ଭକ୍ତ୍ୟାମ ଏକା ଗ୍ରାହ୍ୟ ଶ୍ରଦ୍ଧାତ୍ମା, ତେଣୁ କେବଳ ଭକ୍ତି ମାଧ୍ୟମରେ ହିଁ ଭଗବାନ ଜାଣ କରିବେ। ନ ସାଧିମାନ ଯୋଗ ଯେତେ ଅଷ୍ଟାଙ୍ଗ ଯୋଗ କର, ନ ଯେତେ ସାଂଖ୍ୟ ଆଲୋଚନା କର, ਜਿੱਥੇ ਪਰਮਾਤਮਾ ਦਾ ਪਾਠ ਕਰੋ, ਬਸ ਜੇ ਸਾਸਤ੍ਰ ਅਧਿਐਨ ਕਰੋ, ਜਿੱਥੇ ਤਪੱਸਿਆ ਕਰੋ, ਜਿੱਥੇ ਤਿਆਗ ਕਰੋ, ଭକ୍ତି ଭଳି ଭକ୍ତି ଦ୍ୱାରା ଯେଭଳି ଭାବରେ ଆମେ ଭଗବାନ ଜାଣିପାରିବା, ଅନ୍ୟ କୌଣସି ଉପାୟରେ ଆମେ ଜାଣିପାରିବା ନାହିଁ। ତେଣୁ ଭକ୍ତି ଆମ କେବଳ ଭକ୍ତି ମାଧ୍ୟମରେ ଆମେ ଭଗବାନ ଜାଣିପାରିବା। ତେଣୁ ସେ ଭକ୍ତ ଭଗବାନ ନିଜକୁ ଯେତେ ଗୋପନ କଲେ ମଧ୍ୟ ଭକ୍ତ ସେ ଜାଣିପାରେ। ଆମର ରହିଛନ୍ତି ଯେଉଁ ବିଲମଙ୍ଗଳ ଠାକୁର 500 ବର୍ଷରୁ ଉର୍ଦ୍ଧ ରହିଛ ବୃନ୍ଦାବନରେ, କିନ୍ତୁ ତାଙ୍କର ଏଇ ସ୍ତ୍ରୀ ପ୍ରତି ଆସକ୍ତି ରହିଯାଇଥିଲା, ଚିନ୍ତାମଣି ବେଶ୍ୟା ପ୍ରତି ଆସକ୍ତି ରହିଯାଇଥିଲା। ଏତେ ଆସକ୍ତି ଥିଲା ତାଙ୍କର ପିତାଙ୍କର ଶ୍ରାଦ୍ଧ ଦିବସରେ ମଧ୍ୟ ସେ ନଦୀରେ ଶ୍ରାଦ୍ଧ ପରେ ପରେ ସେ ନଦୀ ପାର କରିକି ଯିବାକୁ ପଡ଼ିବ। ସେ ନଦୀରେ ବଢ଼ି ଆସିଯାଇଛି, ବନ୍ୟା ଆସିଯାଇଛି, ବର୍ଷା ହେଉଛି, ଭୀଷଣ ରାତି ଅଧ ବର୍ଷା ହେଉଛି, ନଦୀରେ ବଢ଼ି ଆସୁଛି, ନଦୀ ପାର ହେବା ପାଇଁ କିଛି ନୌକା ନାହିଁ। ଗୋଟେ ସବୁକୁ ଧରି ପାର ହେଇଯାଉଛନ୍ତି, ଭାବୁଛନ୍ତି ଗୋଟେ ନୌକା ବୋଲି ସବୁକୁ ଧରି ପାର ହେଇଯାଉଛନ୍ତି। ଏବଂ ଯେତେବେଳେ ପହଞ୍ଚିଲେ ନଦୀ ପାର ହେଇକରି, ଯେତେବେଳେ ସେ ବେଶିଆ ପହଞ୍ଚିଲେ, ବେଶିଆ ରାତି ଅଧ ହେଇଯାଇଛି, ସେ ବନ୍ଧନ କରି କବାଟ ବନ୍ଧନ କରି ଶୋଇଛି, ତେଣୁ ସେ ଯେତେ କବାଟ ନଷ୍ଟ କଲେ ମଧ୍ୟ ସେ ଶୁଣିଲେ ନାହିଁ। ତେଣୁ ଏଠି ଆମର କାମ ଠିକ ଥିଲା, ସେ ଛାତ ଉପରକୁ ଯାଇ ଚାଳ ଉପରକୁ ଯାଇ ତାକୁ କଣାକରି ତଳକୁ ଯିବା ପାଇଁ ସିଡ଼ି ମଧ୍ୟ ନାହିଁ। ଗୋଟେ ସାପଟେ ଅଛି, ସାପକୁ ଧରି ଚଢ଼ିଯାଉଛନ୍ତି, ସେ ଅଛନ୍ତି ଥିଲା ଗୋଟେ ଦୌଡ଼ିଟେ, ସାପକୁ ଦୌଡ଼ି କାମ କରୁଛନ୍ତି। ସାଧାରଣତଃ ଦୌଡ଼ିକୁ ସେମାନେ ସର୍ପ ଭ୍ରମଣ କରନ୍ତି, କିନ୍ତୁ ଏଠି ଏଭଳି ବିପରୀତ ହେଇଛି, ସର୍ପକୁ ସେ ରସି ଭ୍ରମଣ କରୁଛନ୍ତି। ଏବଂ ଏଇଭଳି ଭାବରେ ଛାତ କଣାକରି ଯେତେବେଳେ ଆସି ପହଞ୍ଚିଲେ ଘର ଭିତରେ, ସେତେବେଳେ ସେ ଚିନ୍ତା ଆମେ ବେଚା ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଯେ ଏ ଯେଉଁ ଶରୀର ପ୍ରତି ତୁମର ଏତେ ଆସକ୍ତି, ଏ ଶରୀର କ'ଣ, ଏ ମାଂସ ଚର୍ମ ଇତ୍ୟାଦି ରକ୍ତ ଏଇସବୁ ବିଭିନ୍ନ ପ୍ରକାର ସବୁ ଅପରିଷ୍କାର ବସ୍ତୁ ସବୁ ରହିଛି, ସେଥିପ୍ରତି ମଧ୍ୟ ଏତେ ଆଗ୍ରହ, ନିନ୍ଦନୀୟ ବସ୍ତୁ ସବୁ ରହିଛି, ତାପରେ ଏତେ ଆଗ୍ରହ, ଯଦି ଭଗବାନ ପ୍ରତି କିଛି ଆଗ୍ରହ ଥାଆନ୍ତା ତାହେଲେ ତୁମେ କେତେ ଉନ୍ନତ ସ୍ତରକୁ ଯାଇପାରିଥାନ୍ତ। ଜଣେ ଆଚାର୍ଯ୍ୟ କହନ୍ତି ସେ ବିଲମଙ୍ଗଳ ଠାକୁରଙ୍କର ଯିଏ ପୂର୍ବ ଜନ୍ମରେ ଯିଏ ଗୁରୁ ଥିଲେ, ସେ ଚିନ୍ତାମଣି ବେଶ୍ୟାର ଚୁହାରେ ପ୍ରବେଶ କରି ଏଇ ଜ୍ଞାନରେ ତାଙ୍କୁ ଦେଲେ, ତେଣୁ ତାଙ୍କର ଜ୍ଞାନ ଉଦୟ ହେଲା। ସାଙ୍ଗେ ସାଙ୍ଗେ ସେ ପଳେଇ ଆସିଲେ, ରହିଲେ ନାହିଁ ସେଠି, କିନ୍ତୁ ଆସିଲା ଭିତରେ ମଧ୍ୟ ପୁଣି ଦେଖୁଛନ୍ତି ଗୋଟେ ପୁଷ୍କରିଣୀରେ ଗୋଟେ ସ୍ତ୍ରୀ ଲୋକ ସ୍ନାନ କରୁଛନ୍ତି, ପୁଣି ତାଙ୍କର ଚତୁଶ୍ରୀ ଆକର୍ଷିତ ହେଇଯାଇଛି। ତେଣୁ ସେ ସ୍ନାନ କରି ଫେରୁଛନ୍ତି, ସେ ତାଙ୍କ ପଛରେ ଆସୁଛନ୍ତି। ଏବଂ ଯେତେବେଳେ ଆସି ପହଞ୍ଚିଲେ, ସେ ସ୍ତ୍ରୀଲୋକ ଜଣକ ଆସିଲେ, ଘରକୁ ଆସିଲେ, ତାଙ୍କ ସ୍ୱାମୀଙ୍କୁ କହିଲେ ଯେ ଏମିତି ଜଣେ ସାଧୁ ଆସୁଛନ୍ତି, ମୋ ପଛପଥରେ ଆସୁଛନ୍ତି, ନା କ'ଣ ପାଇଁ ଆସୁଛନ୍ତି ତାଙ୍କୁ ପଚାର, କ'ଣ ସେ ଚାହୁଁଛନ୍ତି, ତାଙ୍କ ମନସ୍କାମନା ପୂରଣ କର। ଏଇଭଳି ଭାବରେ ତାଙ୍କ ସ୍ୱାମୀ ଯେତେବେଳେ ଅନୁଭବ ଦେଲେ, ସେତେବେଳେ ସେ ଏଇ ବିଲମଙ୍ଗଳ ଠାକୁରଙ୍କୁ ଡାକି ପଚାରିଲେ, କ'ଣ ଚାହୁଁଛନ୍ତି ଆପଣ? ନା ମୁଁ ଚାହୁଁଛି ଆପଣଙ୍କର ଯେଉଁ ପେଣିରେ ଯେଉଁ କଣ୍ଟା ରହିଛି, ଆଗକାଳେ ସ୍ତ୍ରୀ ଲୋକମାନେ ଯେଉଁ କଣ୍ଟା ପକାଉଥିଲେ, ଆଜିକାଲି ସେ ବ୍ୟବହାର ହେଉନି, ସେ କଣ୍ଟା ମୋର ଦରକାର, ଯେଟା ଦରକାର କଣ୍ଟା। ତେଣୁ ସେ ଭାବିଲେ ଯେ ବୋଧେ ବାବାଙ୍କର ଗୋଡ଼ରେ କଣ୍ଟା ଫଟା ବଜେଇକି କାଢ଼ିବା ପାଇଁ ମାଗୁଛନ୍ତି କ'ଣ, ତେଣୁ ସେ ଦେଲେ କଣ୍ଟା। ସାଙ୍ଗେ ସାଙ୍ଗେ ନିଜ ମୁଣ୍ଡଟାକୁ ନିଜ ଦୁଇ ଆଖିକୁ ଫୁଟେଇ ଦେଲେ ସେ କଣ୍ଟାରେ। ଏ ଯେଉଁ ଆକର୍ଷଣ ଅଛି, ଏ ଆକର୍ଷଣ ଦୂରେଇ ଯିବା ପାଇଁ କଣ୍ଟାକୁ ପଠେଇ ଦେଲେ। ତେଣୁ ଭଗବାନ ସେ ଯିବେ ବୃନ୍ଦାବନ ଯାଉଛନ୍ତି, ବୃନ୍ଦାବନ ବାଟରେ ଏଇଭଳି ଭାବରେ ତାଙ୍କ ପତନ ହେଇଯାଇଛି, ତେଣୁ ବର୍ତ୍ତମାନ ବାଡ଼ି ଧରି ଯାଉଛନ୍ତି, ବୃନ୍ଦାବନ ଦେବେ। ତେଣୁ ଭଗବାନ ଆସି ପହଞ୍ଚି ଯାଉଛନ୍ତି, ଭଗବାନ ଆସି ପହଞ୍ଚି ଯାଇକରି କହୁଛନ୍ତି, ବାବା ତେଣୁ ବୃନ୍ଦାବନ ଯିବ, ତୁମ ଆଖି ନଷ୍ଟ ହେଇଗଲା, କେମିତି ଯିବ? ଠିକ୍ ଅଛି, ମୁଁ ବି ଯାଉଛି ବୃନ୍ଦାବନ, ତୁମେ ଆସ। ବାଡ଼ି ଧରିକି ତାଙ୍କୁ ନେଇଯାଉଛନ୍ତି, ତେଣୁ ସେ ଅନୁଭବ କରୁଛନ୍ତି। ଭଗବାନ ଯେଉଁ ପ୍ରକାଶ ନ କଲେ ମନ୍ତ ପାଖରେ ପ୍ରକାଶିତ ହୁଅନ୍ତି। ତେଣୁ ଯେତେବେଳେ ବାଡ଼ିକୁ ଧରି ଯେତେବେଳେ ବିଲମଣ ଟାକ ତାଙ୍କ ହାତକୁ ସ୍ପର୍ଶ କରିଦେଉଛନ୍ତି, ଭଗବାନ ତାଙ୍କ ହାତକୁ ନେଇଯାଉଛନ୍ତି, ନେଇଯାଉଛନ୍ତି। ତେଣୁ ସେ କହୁଛନ୍ତି, ତାଙ୍କର କାବ୍ୟରେ ରଚନା କରିଛନ୍ତି, ବହୁତ ସୁନ୍ଦର ସୁନ୍ଦର କାବ୍ୟ ରଚନା କରିଛନ୍ତି।
ବିକ୍ରେ ଦୁକାମା கிழகோபகன்யா மூரி பாதாபிதேசபூதி மூரி பாதாபிதேசபூதி
ପ୍ରଭୁ ମୁଁ ଜାଣିଗଲି ଆପଣଙ୍କୁ ଆପଣ ସିନା ମୋର ହାତରୁ ପଳେଇଗଲେ କାଢ଼ିକି ପଳେଇଗଲେ କିନ୍ତୁ ମୋର ହୃଦୟରୁ ଆପଣ ପଳେଇଯାଇପାରିବେ କି ଏଇଭଳି ଭାବରେ ଭକ୍ତ ପାଖରେ ଭଗବାନ ଧରା ପଡ଼ିଯାଆନ୍ତି ଯେତେ ନିଜକୁ ଗୋପନ କଲେ ମଧ୍ୟ ଭକ୍ତ ପାଖରେ ସେ ଗୋପନୀୟ ରହିପାରନ୍ତି ନାହିଁ ତେଣୁ ମହାପ୍ରଭୁ ଭକ୍ତଙ୍କ ପାଖରେ ନିଜକୁ ପ୍ରକାଶ କରୁଛନ୍ତି ଏଇ ସାତ୍ପର୍ଯ୍ୟ ଭାବ ଦେଖାଉଛନ୍ତି ଏଭଳି ଭାବରେ ଥରେ ଦେଖାଉଛନ୍ତି ତାଙ୍କର ଭକ୍ତମାନଙ୍କୁ ଇଏ ଯେଉଁ ରହିଛନ୍ତି ମଦମତ୍ତ ପତି ସେ ହେଉଛନ୍ତି ଭଗବାନ ବଳରାମ ହେଉଛନ୍ତି ତାଙ୍କର ବିସ୍ତାର ମୂଳ ଭଗବାନ ହେଉଛନ୍ତି କୃଷ୍ଣ ତାଙ୍କର ପ୍ରଥମ ବିସ୍ତାର ହେଉଛନ୍ତି ବଳରାମ ତେଣୁ ସେଇ ତାଙ୍କ ପାଖରେ ସବୁ ଅବତାର ରହିଛନ୍ତି କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ ତେଣୁ ଏଠି ମଦମତ୍ତ ଗତି ବଳଦେବ ବା ମଦମତ୍ତ ମଦ ଅବସ୍ଥାରେ ରହିଛନ୍ତି ଭାବରେ ରହିଛନ୍ତି ସେ ଭଗବାନ ତାଙ୍କର ଭକ୍ତଙ୍କ ଭଗବାନ ଭକ୍ତ ଭକ୍ତିମାନ ବୋଲି କୁହାଯାଏ ଭଗବାନ ସବୁବେଳେ ତାଙ୍କର ଭକ୍ତ ସାଧୁ ହୃଦୟମୟମ ସାଧୁ ନା ହୃଦୟ କୁହନ୍ ମଦନ୍ମତି ନ ଜାଣନ୍ତି ନା ହଁ ତେବେ ମନା କବି ଭଗବାନ ସବୁବେଳେ ତାଙ୍କର ଭକ୍ତଙ୍କ ବିଷୟରେ ଚିନ୍ତା କରନ୍ତି ଯେମିତି ଭକ୍ତ ସବୁବେଳେ ଭଗବାନଙ୍କ ବିଷୟରେ ଚିନ୍ତା କରନ୍ତି ସେଭଳି ଭାବରେ ଭଗବାନ ଭକ୍ତ ବତ୍ସଳ ସବୁବେଳେ ଭକ୍ତ ଭାବରେ ସେ ଭାବିତ ହେଇକି ରହିଛନ୍ତି ସେଥିପାଇଁ ଜଗନ୍ନାଥ ରୂପ ଧାରଣ କରିଛନ୍ତି ତାଙ୍କର ଯେଉଁ ଭକ୍ତ ପ୍ରତି ଯେଉଁ ବିଳାସ ରହିଛି ଭକ୍ତମାନଙ୍କ ସହିତ ଏକଥା ଶୁଣିକରି ସେ ଏଇଭଳି ଭାବରେ ଏଇ ଭାବ ଆସେ ମଦମକ୍ତ ଅବସ୍ଥାରେ ରହିଛନ୍ତି ସେ ଜଣେ ମଦପାନ କଲେ ପାଗଳ ହେଇଯାଏ ତାର ମସ୍ତିଷ୍କରେ ଠିକ ଭାବରେ କାମ କରେ ନାହିଁ ସେଇଭଳି ଭାବରେ ତାର ପ୍ରଭୁପାଦ ପ୍ରଶ୍ନ ପଚାରିଲେ ଆମର କୁହାଯାଉଛି ନା ଏଇସବୁ ତ୍ୟାଗ କରିବା ପାଇଁ ଦ୍ୟୁତମ ପାନ ସ୍ତ୍ରୀୟମ ସୁନା କୌଣସି ନିଶା ଯୋଗ ସେବନ କରିବ ନାହିଁ ଦ୍ୟୁତ କ୍ରୀଡ଼ା କରିବ ନାହିଁ ଅବୈଧ ସ୍ତ୍ରୀ ସଂଗ କରିବ ନାହିଁ ଜୀବ ହତ୍ୟା କରିବ ନାହିଁ ତେଣୁ ଜଣେ ପ୍ରଶ୍ନ ପଚାରିଲେ ପାଶ୍ଚାତ୍ୟ ଜଗତରେ ପ୍ରଭୁଙ୍କୁ ପ୍ରଭୁ ଆପଣ କେବେ ହେଲେ ନିଶା ଯୋଗ ସେବନ କରିଛନ୍ତି କିଛି ଇଣ୍ଟକ୍ସିକେସନ କିଛି ନେଇଛନ୍ତି ନା ନା ନେଇ ନା ତାହେଲେ କେମିତି ଆପଣ ଜାଣିଲେ ନିଶା ଯୋଗ ନେଲେ କେତେ ଆନନ୍ଦ ଅଛି ଆପଣ କେମିତି ଜାଣିଲେ ନା ମୁଁ ଯଦିଓ ନିଶା ଦ୍ରବ୍ୟ ଗ୍ରହଣ କରିନାହିଁ କିନ୍ତୁ ମୋର ଏଇ ଯେଉଁ ଶିଷ୍ୟମାନେ ଅଛନ୍ତି ଏମାନେ ସମସ୍ତେ ପିଲାଦିନରୁ ନିଶା ଦ୍ରବ୍ୟ ସେବନ କରୁଥିଲେ ତାଙ୍କ କଥା ସେ କହିବେ ତେଣୁ ସେ ଜଣେ ଶିଷ୍ୟ ପଚାରିଲେ ସେ ଶିଷ୍ୟ ଜଣଙ୍କୁ କହିଲେ କାରଣ ଆମେ ଯେଉଁ ନିଶା ଦ୍ରବ୍ୟ ସେବନ କରୁଛେ କିଛି ସମୟ ପାଇଁ ମାତୁଆଲ ହେଇଯାଉଛେ କିଛି ସମୟ ପାଇଁ ମଦମତ ଅବସ୍ଥା ରହିଯାଉଛି କିନ୍ତୁ ତାପରେ ନିଶା ଦ୍ରବ୍ୟ ଛାଡ଼ିଯାଉଛି ପୁଣି ପୂର୍ବ ସ୍ଥିତିକୁ ଆସିଯାଉଛି କିନ୍ତୁ ଇଏ ଗୋଟେ ଏଭଳି ନିଶା ଭଗବତ ଭକ୍ତି ଗୋଟେ ଏଭଳି ନିଶା ସେ କେବେଳେ ଛାଡ଼ିବ ନାହିଁ ସେ ଆହୁରି ଅଧିକରୁ ଅଧିକ ଉପରକୁ ଉପରକୁ ଚାଲିଥିବ ଏବଂ ବ୍ରତ ସ୍ୱପ୍ରିୟ ନାମ କେଟିଆ ଜାତାନୁରାଗ ଦୃତଚିତ୍ତ ଉଚ୍ଚେଇ ଅସତ୍ୟତି ରୋଦିତି ରୋଦି ଗାୟତି ଲୋକବାୟ ଯେଉଁମାନେ ଭକ୍ତର ଭକ୍ତ ମାର୍ଗରେ ଅଗ୍ରସର ହେଇଛନ୍ତି ଶ୍ରେଷ୍ଠ ଭକ୍ତ ସିଏ ଏଇ ହେଉଛି ତାଙ୍କର ବ୍ରତ ଭଗବାନ ନାମ କୀର୍ତ୍ତନ କରିବେ ଏଇ ତାଙ୍କର ବ୍ରତ ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ ଭଗବାନ ନାମ କୀର୍ତ୍ତନ କରି ଜାତାନୁରାଗ ଦ୍ରୁତ ଚିତ୍ତ ଉଚେଇ ତାଙ୍କର ଅନୁରାଗ ଆସୁଛି ତାଙ୍କ ଚିତ୍ତ ଦ୍ରୁତ ହେଇଯାଉଛି କେତେବେଳେ ସେ ହସୁଛନ୍ତି କେତେବେଳେ ରୋଦନ କରୁଛନ୍ତି କେତେବେଳେ କ୍ରନ୍ଦନ କେତେବେଳେ ଗଡ଼ିଯାଉଛନ୍ତି ଏଇଭଳି ଭାବେ ପାଗଳ ଅବସ୍ଥା ରହୁଛନ୍ତି ଲୋକ ପାଇବ ସେ ଚିନ୍ତା କରୁନାହାନ୍ତି ଅନ୍ୟମାନେ କ'ଣ ଦେଖିବେ କ'ଣ ଭାବିବେ ଏଠି ନୃତ୍ୟ କରିବା କିନ୍ତୁ ଅନ୍ୟମାନେ କ'ଣ ଭାବିବେ ଚିନ୍ତା କରୁନାହାନ୍ତି ଭକ୍ତ ଏଇଭଳି ଭାବରେ ମତବାଦ ହେଇକି ରହିଛନ୍ତି ଭଗବାନ ମଧ୍ୟ ଭକ୍ତଙ୍କ ଭାବରେ ମଦମତ୍ତ ଅବସ୍ଥାରେ ରହିଛନ୍ତି ତେଣୁ ମଦମତ୍ତ ଗତି ବଳଦେବ ଅନୁପା ତେଣୁ ଏଇଭଳି ଭାବରେ ଯେଉଁ ଭଗବାନଙ୍କର ଆକାର ରହିଛି ଆଚାର୍ଯ୍ୟ ଶେଖର ତାର ଦେଖେ ରମାକା ଆଚାର୍ଯ୍ୟ ଶେଖର ଆଚାର୍ଯ୍ୟ ରତ୍ନଜ ରହିଛନ୍ତି ଚନ୍ଦ୍ରଶେଖର ଆଚାର୍ଯ୍ୟ ଆଚାର୍ଯ୍ୟ ଶେଖର ତାର ଦେଖେ ରମାକା ରାମ ବଳରାମ ରୂପରେ ରଖିଛନ୍ତି ଗୌର ଏଇ ଗୌର ସେଇ କୃଷ୍ଣ ବଳରାମ ହୈରଣୀ ତାଇ ନିତ୍ୟାନନ୍ଦ ପ୍ରଭୁ କିଏ ସେଇ ବଳରାମ ସେ ବଳରାମ ତେଣୁ ଇଏ ଦେଖିପାରିଲେ ଚନ୍ଦ୍ରଶେଖର କୃପା ପ୍ରାପ୍ତ ହେଲେ ମହାପ୍ରଭୁଙ୍କ କୃପା ପ୍ରାପ୍ତ ହେଲେ ଦେଖିଲେ ବଳରାମ ରୂପ ଧାରଣ କରିଛନ୍ତି କିଭଳି ବଳରାମ ରୂପ ଧାରଣ କରିଛନ୍ତି ନା ଶହେ ଅଠର ନାହିଁ ମୋର ଧାରଣା ଥିଲା ମୋତେ ଯେଉଁ କହିଲେ ପ୍ରଭୁ ମୋତେ ଧାରଣା ଅଠର ବୋଲି ଯାହା ମୁଁ ଆଉ ଏଥିରେ ଲିପ ନଥିଲି ଯାହା ତେଣୁ ଶହେ ଅଠରରେ କୁହାଯାଉଛି ତାପରେ କହୁଛି ବନମାଳୀ ବନମାଳୀ ଆଚାର୍ଯ୍ୟ ଦେଖେ ସୁନାର ଲାଙ୍ଗଳ ଆଉ ଜଣେ ଭକ୍ତ ବନମାଳୀ ଆଚାର୍ଯ୍ୟ ସେ ଦେଖୁଛନ୍ତି ଯେ ବଳରାମ ରୂପ ଭଗବାନ ଗ୍ରହଣ କରିଛନ୍ତି ରୂପ ଧାରଣ କରି ଦେଖାଉଛନ୍ତି ସୁନାର ଲାଙ୍ଗଳ ହଳ ଲାଙ୍ଗଳ ତାଙ୍କର ଆୟୁଧ ହଳ ଆୟୁଧ ବୋଲି କୁହାଯାଉଛି ହଳ ତାଙ୍କର ଆୟୁଧ ସୁନାର ଲାଙ୍ଗଳ ଦେଖୁଛନ୍ତି ଏବଂ ସର୍ବମିଲି ନୃତ୍ୟ କରେ ଆବେଶ ବିହଳ ତେଣୁ ଭଗବାନଙ୍କର ଏଇ ରୂପ ଦର୍ଶନ କରୁଛନ୍ତି ବଳରାମ ରୂପରେ ଭଗବାନ ଏଇ ଯୋଗୁଁ ପ୍ରକାଶ କରୁଛନ୍ତି ଏଇସବୁ ତାଙ୍କଠାରୁ ଆସୁଛି ଦୀପାଷ୍ଣୁ ଦୟା ବିଭାତି ଗୋବିନ୍ଦ ଗୋଟେ ଦୀପ ରହିଛି ଆଉ ଗୋଟେ ଦୀପରୁ ଆଲୋକ ପ୍ରାପ୍ତ ହେଉଛନ୍ତି ମୂଳ ଦୀପ ହେଉଛନ୍ତି କୃଷ୍ଣ ଆଉ ଯେତେ ସବୁ ବିଭିନ୍ନ ପ୍ରକାର ଅବତାର ସବୁ ରହୁଛନ୍ତି ଏ ଭଗବାନ ପାଇଁ ଭଗବାନ ଶତ୍ରୁ ସବୁ ଦାସ ହୋଇଛନ୍ତି ଦୀପ ମାନଙ୍କ ଭିତରେ କୌଣସି ତଫାତ ନାହିଁ ଦୀପ ସବୁ ଦେଖିବା ପାଇଁ ଏକଭଳି କିନ୍ତୁ ମୂଳ ଦୀପ ହେଉଛି କୋଟି ସେ ହେଉଛନ୍ତି ଭଗବାନ କୃଷ୍ଣ ତାଙ୍କଠାରୁ ସବୁ ଅବତାର ଆସୁଛନ୍ତି ତେଣୁ କୃଷ୍ଣ ଯେତେବେଳେ ଚାହିଁବେ ସବୁ ରୂପ ଗ୍ରହଣ କରିପାରିବେ ତେଣୁ ବଳରାମ ରୂପରେ ଯେଉଁ ରହିଛନ୍ତି ପ୍ରଥମେ ଦେଖିଲେ ଆଚାର୍ଯ୍ୟ ଶେଖର ସେ ଦେଖିଲେ ଆଚାର୍ଯ୍ୟ ଶେଖର କହିଲେ ଏଠି ଅଦ୍ୱୈତାଚାର୍ଯ୍ୟ କୁହାଯାଉଛି ଅଦ୍ୱୈତାଚାର୍ଯ୍ୟ ତାଙ୍କ ବଳରାମ ରୂପରେ ଦେଖିଲେ ଏବଂ ବନମାଳ ଆଚାର୍ଯ୍ୟ ତାଙ୍କୁ ଦେଖିଲେ ତାଙ୍କ ହାତରେ ସୁବର୍ଣ୍ଣ ଲଙ୍ଗଳ ଦେଖିଲେ ତେଣୁ ଭଗବାନ ଯେହେତୁ ବଳରାମ ରୂପ ପ୍ରକାଶ କରୁଛନ୍ତି ତେଣୁ ସମସ୍ତେ ଭକ୍ତମାନେ ଆନନ୍ଦରେ ବିହଳ ହୋଇ ନୃତ୍ୟ କରୁଛନ୍ତି ଏହି ମଧ୍ୟ ନୃତ୍ୟ ମହିଳା ଚାରି ପ୍ରହର ବାର ଘଣ୍ଟା କାଳ ଚାଲିଲା ନୃତ୍ୟ ଭଗବାନଙ୍କ ରୂପ ଦର୍ଶନ କରି ସନ୍ଧ୍ୟା ଗଙ୍ଗା ସ୍ନାନ କରି ସବେ ଗେଲା ଘର ସନ୍ଧ୍ୟାରେ ଗଙ୍ଗା ସ୍ନାନ କଲେ କୀର୍ତ୍ତନ ପରେ ସ୍ନାନ କରି ଘରକୁ ଗଲେ ଏବଂ ନଗରିଆ ଲୋକେ ପ୍ରଭୁ ଯେବେ ଆଜ୍ଞା କରିଥିଲା ତା ପୂର୍ବରୁ ନଗରର ଲୋକମାନେ ଏହି ସଂକୀର୍ତ୍ତନ ଆରମ୍ଭ କରିନଥିଲେ ମହାପ୍ରଭୁ ଯେତେବେଳେ ଯାଇଥିଲେ ଗୟାକୁ ଯାଇଥିଲେ ସେଇଠି ଈଶ୍ୱରଙ୍କ ସହିତ ତାଙ୍କୁ ଦେଖା ହେଇଥିଲା ତାଙ୍କଠୁ ସେ ଯେତେ ମନ୍ତ୍ର ନେଲେ ଦୀକ୍ଷା ଗ୍ରହଣ କଲେ ତାପରେ ସେ ଗୋଟିଏ ବର୍ଷ କାଳ ଏଇ ଯେଉଁ ଶ୍ରୀବାସ ଠାକୁରଙ୍କର କୂଳରେ କବାଟ ଦେଇକି କୀର୍ତ୍ତନ କରୁଥିଲେ ତେଣୁ ଅନ୍ୟମାନେ ଚାହୁଁଥିଲେ ସେଇ ଗୃହ ଭିତରେ ପ୍ରବେଶ କରି ଏଇ କୀର୍ତ୍ତନ ଦେଖିବା ପାଇଁ କିନ୍ତୁ ତାଙ୍କୁ ଅନୁମତି ମିଳୁନଥିଲା କିନ୍ତୁ ଗୋଟିଏ ବର୍ଷ ପରେ ମହାପ୍ରଭୁ ସମସ୍ତଙ୍କୁ ଆଜ୍ଞା ଦେଲେ ତମେ କୀର୍ତ୍ତନ କର ନଗରିଆ ଲୋକେ ପ୍ରଭୁ ଯେବେ ଆଜ୍ଞା ଦେଲା ସମସ୍ତଙ୍କୁ କହିଲେ ତମେ ସବୁ କୀର୍ତ୍ତନ କର କୀର୍ତ୍ତନ ଆରମ୍ଭ ହେଲା ସେବେଠୁ ଆରମ୍ଭ ହେଲା ତେଣୁ ଘରେ ଘରେ ସଂକୀର୍ତ୍ତନ କରିତେ ଲାଗିଲା ସବୁ ଘରେ ସଂକୀର୍ତ୍ତନ ଆରମ୍ଭ ହେଇଗଲା ନଦିଆରେ ସବୁ ଘରେ ସଂକୀର୍ତ୍ତନ ଆରମ୍ଭ ହେଇଗଲା କିଭଳି ସଂକୀର୍ତ୍ତନ ଆରମ୍ଭ ହେଲା ହରେ ନମ କୃଷ୍ଣ ଯାଦବାୟ ନମ ହରେ ନମ କୃଷ୍ଣ ଯାଦବାୟ ନମ ଗୋପାଳ ଗୋବିନ୍ଦ ରାମ ମଧୁସୂଦନ ଗୋପାଳ ଗୋବିନ୍ଦ ରାମ ମଧୁସୂଦନ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶିବାଶାଲି ଗୌରଭକ୍ତ ବୃନ୍ଦ ଶ୍ରୀକୃଷ୍ଣ ଚୈତନ୍ୟ
चैतन्या प्रभु नित्यानंद श्री अद्वैत गदाधर श्रीवासादि गौरभक्त वृंद हरे कृष्णा 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 हरे 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 राम 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 हरे 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 कृष्णा 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 हरे 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 राम 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 हरे हरे
चलो महामंत्र भगवान नारद कहते महामंत्र कीर्तन करवा महामंत्र कीर्तन करने समस्त को योग्यता दरकार किंतु महाप्रभु कौन से योग्यता विचार करे ना उत्तम अधम किछु ना बाचिला गाचिए दिलक कोल महाप्रभु कृपा करछन्ति भगवान नाम समस्त जीव को आसीब ना आपण जानते जिते बाल्मीकि राम जिते हेले महर्षि बाल्मीकि पूर्व दशरथ ना कर एवं से विभिन्न प्रकार जीव को हत्या करते सब विभिन्न प्रकार अपराध कार्य लिप्त थे तेनाली जो नारद मुनि सब देखाला नारद मुनि कहले तुम्हें जो पाप कर पाप किए भागी हे से पर पचारे से मना करदेपर से नारद मुनि शरण में गले नारद मुनि कहले ठीक है तुम्हें राम नाम दि भगवान नाम दि कृष्ण अपेक्षा राम नाम बहुत सहज कृष्ण ने सब रही सब कौन युक्त मात्र सब रही कि राम कौन युक्त मात्र ना सीधा सब नाम कि राम नाम देव को आसला ना भगवत भगवान कहते अंतर्गत पापम जान पुण्यकर्मण ते बंदी मान दृढ़ता जार पापकर्म फल से ना पुण्यकर्म फल आरंभ ही ना से भगवान को भजन करेंगे ना ये राम नाम जीवा को आसला ना कथा कही पारे बर्तमान स्थान अच्छी बांग्लादेश राम कही पारे ना र शब्द उच्चारण कर पारे ना ल शब्द उच्चारण करती लाम राम भी लाम कहते जो से राम नाम उच्चारण करें ना नारद कहे ठीक है तेनाली ओलटा जप कर मरा 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 कारण से मारुले सब जीव मारुले मरा मरा कह से शब्द कहीपारे मरा शब्द कहीपारे ओलटा शब्द उच्चारण कर भगवान राम नाम उच्चारण फल प्राप्त हो गले कौन नाम भाष मरा ओल्टे जपिले मरा 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 कर राम राम नाम आसला तेणु ये जो भगवान नाम महाप्रभु कलयुगर लोक मान कृपा करशक्ति तत्रता नियमित स्मरणीन का महाप्रभु कृपा करम देना कौन समय परिवर्तन देती पैसा भगवान नाम उच्चारण करेंगे तेरे महाप्रभु सब आज्ञा दौरान जाओ तुम भगवान को नाम ग्रहण कर तेनाली समस्त भगवान नाम नौ नगर में नदिया नदी जो रही महाप्रभु जन्मस्थान बासस्थान जोटा से नगर कीर्तन आरंभ है सब समस्त गृह कीर्तन आरंभ कले भगवान नाम तापर नगर कीर्तन आरंभ है नगर कीर्तन जो आरंभ है से सब कहला सबुआड़े खाली महामंत्र कीर्तन आगे ना तेणु जो मैंने ब्राह्मण मान थे उन्नत गुण थे से कौन सी बात विचार कले महाप्रभु समस्त को उत्तम अधम समस्त को भगवान नाम दे तेणु ये मैंने बहुत गर्व था उन्नत जातिर बेटी ब्राह्मण जाति इत्यादि से मैंने सब जाए को कंप्लेन कले जो बरांग ये सब गोटे नुआ धर्म प्रचार कर सब भगवान जो शोचार विश्राम नहीं से सब भगवान नाम होगवान आनंद प्रत्येक करना ये भाव में सब उत्पाद कर सब जाए सब कम्प्लेन कले तेनाली कीर्तन होता कीर्तन को बंद करदे बर्तमान मत सब स्थान अच्छे नदिया नदी जो भी कल को भागी कल भांग स्थान बोली कल को भागी ସେ ଲୋକ ପଠେଇ ଫଳକୁ ଭାଙ୍ଗି ଦେଇଥିଲେ। କିନ୍ତୁ ମହାପ୍ରଭୁ ସେ ଶୁଣିଲେ ନାହିଁ, ସମସ୍ତ ନଗର ନଗରବାସୀଙ୍କୁ ନେଇ ସେ ଗଲେ, ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା। ପୂର୍ବନାଥ ଆମେ ଯଦି କହିଲା ଯେ 1857 ସିପାହୀ ବିଦ୍ରୋହ ରହିଥିଲା, ଆମ ଇତିହାସ ପଢ଼ୁଛେ। ସେଇଭଳି ଭାବରେ ପୂର୍ବନାଥ କହନ୍ତି ଇଏ ହେଉଛି ଅସହଯୋଗ ଆନ୍ଦୋଳନ, ପ୍ରଥମେ ମହାପ୍ରଭୁ ଆରମ୍ଭ କରିଥିଲେ। ନା ନା ଆମେ ଶୁଣିବା ନାହିଁ, ଭଗବାନ ନାମ କୀର୍ତ୍ତନ ହେବ, କଳିଯୁଗ ଦୀର୍ଘଧର୍ମ ହେଉଛି ଭଗବାନ ନାମ କୀର୍ତ୍ତନ। ତେଣୁ ଲକ୍ଷ ଲକ୍ଷ ଲୋକ ସବୁ କୀର୍ତ୍ତନ କରି ରାସ୍ତାରେ ଚାଲିଲେ, କାଜୀ କରି ଚାଲିଲେ, ରାତିରେ ମଶାଲ ଧରି ଚାଲିଲେ। କାଜୀ ଡରିଗଲେ ଏତେ ଲୋକ ଦେଖି। ତାପରେ ସେ କହିଲେ, ମହାପ୍ରଭୁ ଖବର ଦେଲେ, କହିଲେ ମୁଁ ତୁମର ମାମୁଁ ହିସାବ ବି ତୁମର ଭଣଜା ହିସାବ ହେବ। ଆଉ ଏଇଭଳି ଭାବରେ ତାଙ୍କର ସବୁ ଆଲୋଚନା ହେଇଛି, ଧର୍ମ ବିଷୟରେ ଆଲୋଚନା ସବୁ ହେଇଛି, ଉପକୃତା ରହିଛି, କ'ଣ ସବୁ ବର୍ଣ୍ଣନା କରାଯିବ। ତେଣୁ ଆମର କହିବା ଉଦ୍ଦେଶ୍ୟ ଯେ ଯଦିଓ ତାପରେ ସେ ଜାଣିଲେ ପ୍ରକୃତରେ କଳିଯୁଗର ଦୁର୍ଗଧର୍ମ ଏ ମହାମନ୍ତ୍ର, ତେଣୁ ସେ ତାଙ୍କର ଯେଉଁ ରହିଛନ୍ତି ଏ ଆଦେଶ ଦେଇଥିଲେ ଯେ କେହି ଏ ମହାମନ୍ତ୍ରକୁ ଅପୋଜ କରିବେ ନାହିଁ, କେହି ବାଧା ଦେବେ ନାହିଁ। ବର୍ତ୍ତମାନ ମଧ୍ୟ ସେ କାର୍ଯ୍ୟଙ୍କର ସମାଧି ସ୍ଥାନ ରହିଛି, କାର୍ଯ୍ୟ ସମାଜ ସ୍ଥାନ ରହିଛି। ତେଣୁ ତାପରଠୁ ନଗର କୀର୍ତ୍ତନ ନଦିଆରେ ସବୁଆଡ଼େ ଭଗବାନ କୀର୍ତ୍ତନ ଆରମ୍ଭ ହେଲା। ଏଇଭଳି ଭାବରେ କିଛି କାଳ ସଂଖ୍ୟା ରହି ମହାପ୍ରଭୁ 24 ବର୍ଷ ହେଇଗଲା। 24 ବର୍ଷରେ ସେ କଟୁଆରେ ସନ୍ୟାସ ଗ୍ରହଣ କଲେ, କେଶବ ଭାରତୀଠାରୁ ସନ୍ୟାସ ଗ୍ରହଣ କରି ତାପରେ ସେ ଆସିଲେ ଜଗନ୍ନାଥ ପୁରୀକି ଆସିଲେ। ଜଗନ୍ନାଥ ପୁରୀରେ ଆସିଲା ପରେ ଏଇଠି ମଧ୍ୟମ ଲୀଳା ଆରମ୍ଭ ହେବ। ଏଇ ଚେତନ ଚେତନାନ୍ତ ହେଉଛି ଅନ୍ତିମ ଲୀଳା, ପ୍ରଥମ ଅଧ୍ୟାୟ ବା ଆଦି ଲୀଳାର ହେଉଛି ଅନ୍ତିମ ପରିଚ୍ଛେଦ, ସତର ପରିଚ୍ଛେଦ। ତାପରେ ମଧ୍ୟମ ଲୀଳା ଆରମ୍ଭ ହେବ। ମଧ୍ୟମ ଲୀଳାରେ ମହାପ୍ରଭୁ ଆସିବେ, ନବଦେବରୁ ତ୍ୟାଗ କରିକି ଆସିବେ, ଜଗନ୍ନାଥ ମନ୍ଦିର ଆସିବେ। ସେ ଯାଉଥିଲେ ବୃନ୍ଦାବନକୁ, କିନ୍ତୁ ନିତ୍ୟାନନ୍ଦ ପ୍ରଭୁଙ୍କର ବ୍ୟବସ୍ଥାରେ ସେ ପୁଣି ଫେରିଲେ। କିନ୍ତୁ ତାଙ୍କ ମା କହିଲେ, ତୁମେ ବୃନ୍ଦାବନ ଯାଉନା, ତୁମେ ଜଗନ୍ନାଥ ମନ୍ଦିରରେ ରୁହ, ଜଗନ୍ନାଥ ପାଖରେ ରୁହ, ପୁରୀରେ ରୁହ। ତେଣୁ ସେଇ ପୁରୀକି ଆସିଲେ ଏବଂ ଏଇଠି ଆଉ 24 ବର୍ଷ ଆଉ ତାଙ୍କ ଜୀବନର ଅଧା ସେଇ ନବଦୀପରେ ଗଲା, ଆଉ ଅଧା ଆଉ 24 ବର୍ଷ ଏଇ ପୁରୀରେ ରହିଲେ। ପୁରୀରେ ସେମାନଙ୍କୁ ଏଇ ଯେଉଁ ରହିଛି ଗୀତାର ଜ୍ଞାନ ଯେଉଁ ଭଗବାନ ଦେଇଛନ୍ତି, ସେ ନିଜେ ପ୍ରଚାର କରି ନିଜେ ଆସ୍ୱାଦନ କରୁଛନ୍ତି, ଏଇ ଭକ୍ତିକୁ ସମସ୍ତଙ୍କୁ ପ୍ରଚାର କରୁଛନ୍ତି। ଏଇ ମହାମନ୍ତ୍ର ମାଧ୍ୟମରେ ଜଣେ ପ୍ରେମ ପ୍ରାପ୍ତ ହୋଇପାରିବେ। ଏଇ ଲୀଳାଟିକୁ ସେ ଦେଖେଇବେ ପୁରୀରେ ରହି ଜଗନ୍ନାଥ ମନ୍ଦିରରେ। ସେ ଜଗନ୍ନାଥ ମନ୍ଦିର ନୁହଁ, ଜଗନ୍ନାଥ ମନ୍ଦିର ପାଖରେ ସେମିତି ଜଗନ୍ନାଥ ମନ୍ଦିର, ସେ ଯେଉଁ ରହୁଛନ୍ତି ସେମିତି ଜଗନ୍ନାଥ ମନ୍ଦିର। ତେଣୁ ସେଇଠି ରହିଲେ 24 ବର୍ଷ କାଳ ରହିଲେ। 6 ବର୍ଷ ଗଲେ ବିଭିନ୍ନ ସ୍ଥାନକୁ, ଉତ୍ତର ଭାରତ ଦକ୍ଷିଣ ଭାରତ ସେ ଯାଇ ଆଉ 18 ବର୍ଷ ରହିଲେ ପୁରୀରେ। ଏବଂ ଏଇ ଯେଉଁ ପ୍ରେମ ରସ ଚିରା କରୁଣ ଏହା ଉତ୍ତୀର୍ଣ୍ଣ କରୁ ସମର୍ପୟିତୁ ଉନ୍ନତ ଉଜ୍ଜଳ ସ୍ଥାନ ସ୍ୱଭକ୍ତି ସ୍ୱୟଂ ହରି ପୁରଟ ସୁନ୍ଦର ଦିଦି ତମଙ୍କ ସନ୍ଦିପିତ ସଦା ହୃଦୟ କଣ୍ଡରେ ସୁଧୁବ ସଚିନନ୍ଦନ। ଚେତନ ଚରିତ୍ରାମୃତ ଆରମ୍ଭରେ 14 ଶ୍ଲୋକରେ ମଙ୍ଗଳାଚରଣ କରିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ। ତାଦୂରେ ଗୋଟେ ଶ୍ଲୋକ ଆଶୀର୍ବାଦ ମଙ୍ଗଳାଚରଣ ହେଉଛି 3 ପ୍ରକାର, ଗୋଟେ ଯେ ବସ୍ତୁ ନିର୍ଦ୍ଦେଶ, ଗୋଟେ ଆଶୀର୍ବାଦ, ଗୋଟେ ନମସ୍କାର। ଇଏ ହେଉଛି ଆଶୀର୍ବାଦ ଶ୍ଲୋକ। କ'ଣ ନା ଅନର୍ପିତ ଚରି ଚିରା, ବହୁ କାଳ ଧରି ଯେଉଁଟା ପ୍ରଦାନ କରାଯାଇନଥିଲା ମହାପ୍ରଭୁ ସେଇଟାକୁ ଦେଇଛନ୍ତି। ଅନର୍ପିତ ଚରି ଚିରା କରୁଣା ବର୍ତ୍ତମାନ କଳୁ କଳିଯୁଗରେ ମହାପ୍ରଭୁ କରୁଣା କରିକି ଆସିଛନ୍ତି। କ'ଣ ପାଇଁ ଆସିଛନ୍ତି ନା ସମର୍ପିତ ଉନ୍ନତ ଉଜ୍ଜଳ ସା, ଯେଉଁ ଭକ୍ତିର ରସ ଯେଉଁ ରହିଛି, ବହୁତ ପ୍ରକାର ରସ ରହିଛି, ବିଶେଷ ପ୍ରକାର 5 ପ୍ରକାର ରସ ରହିଛି, ଭାବ ରହିଛି, ଶାନ୍ତ ବାସ୍ୟ ସଖ୍ୟ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ। ମହାପ୍ରଭୁ ପୂର୍ବରୁ 2.5 ରସରେ ସମସ୍ତେ ଭାବିତ ହେଇକି ରହିଥିଲେ, 2.5 ରସରୁ ଉଦ୍ଭୁକ୍ତ ହେଇ ଯାଇପାରିନଥିଲେ। କିନ୍ତୁ ମହାପ୍ରଭୁ ଆସି ଆଉ ଯେଉଁ ଆଉ 2.5 ରହିଛି 5ଟି ରସ ପ୍ରଦାନ କରିଛନ୍ତି। 2.5ଟି ରସ କ'ଣ ନା ଶାନ୍ତ ବାସ୍ୟ ଏବଂ ସମ୍ଭ୍ରମ ସଖ୍ୟ। କିନ୍ତୁ ମହାପ୍ରଭୁ ଦେଲେ ବିଶ୍ରମ୍ଭ ସଖ୍ୟ ଏବଂ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ। ଏଇ ମାଧୁର୍ଯ୍ୟ ରସ ପ୍ରଦାନ କଲେ ମହାପ୍ରଭୁ, ପ୍ରଦାନ କଲେ ଉନ୍ନତ ଉଜ୍ଜଳ ରସ ସ୍ୱଭକ୍ତି ଶ୍ରିୟା। ତେଣୁ ହରି ପୁରଟ ସୁନ୍ଦର ଦୁଃଖୀ କଦମ୍ବ ସନ୍ଦିପିତ, ସେଇ ଯେଉଁ ଭଗବାନ गौरवतरणे अस्थले हरिपुरसुन्दर द्वितीय कदम्ब सदा हृदयकन्दरे स्फुरितवान् सखिलाङ्गः से समग्र हृदये स्फुरित भवतु ये आशीर्वाद श्री कृष्ण तेरे महाप्रभु ये संकीर्तन प्रचार कर सकते प्रोपाल कुमार संतोषिता कहते ये जो मैंने विशेष भाव मायापुर देखा ये 24 घंटा कीर्तन चली प्रकृति बर्तमान मत चली प्रोपाल कुटीर जो रही सब 24 घंटा कीर्तन चली नन स्टॉप कीर्तन चली तेनाली भाव में सारा पृथ्वी ये हरिकृष्ण आंदोलन व्यापुच तेनाली ये हरिकृष्ण आंदोलन सामिल ही आम जीवन धन्य कर जय चैतन्य चरितामृत की जय श्री कृष्ण कैलास स्वामी की जय श्री प्रभुपाद महाराज की जय श्री गुरुदेव की अनंत कोटि वैष्णव मंदिर की जय गोवर्धनंदे जय